आकाशवाणी ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିଜ୍ ବିଶ୍ୱରେ ରେକର୍ଡ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକରେ ଇଞ୍ଜିନ୍ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରିୟୁ ସଦସ୍ୟ। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି ଏବଂ ଫିଫା ବିଶ୍ୱକପ୍ ଫୁଟବଲ୍ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ଙ୍କ ମଧ୍ୟରେ ଫ୍ରାନ୍ସର ନିସ୍ ସହରସ୍ଥିତ ଐତିହାସିକ ଭିଲ୍ଲା କେରିଲୋସ୍ଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିବା ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତାର ସମ୍ପ୍ରସାରଣ ଉପରେ ପର୍ଯ୍ୟବେସିତ। ଏଥିସହ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ର ମଧ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ଫ୍ରାନ୍ସର ନିସ୍ ସହରସ୍ଥିତ ପ୍ୟାଲେସ୍ ଡେସ୍ ଏକ୍ସପୋଜିସନ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଏହା ଭାରତ ଦ୍ରୁତଗତିରେ ସମ୍ପ୍ରସାରିତ ହେଉଥିବା ନବସୃଜନ ଏବଂ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ପ୍ରଦର୍ଶିତ କରୁଛି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅନ୍ତର୍ଗତ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍ ଏବଂ ସମଗ୍ର ବିଶ୍ୱର ପ୍ରମୁଖ ନିବେଶକାରୀ, ପ୍ରଯୁକ୍ତିବିଦ୍ୟା ନେତୃବୃନ୍ଦ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଏଥିରେ ଉନ୍ନୀତ କମ୍ପ୍ୟୁଟିଂ ବ୍ୟବସ୍ଥା, ସେମି କଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ସମେତ 13 ପ୍ରମୁଖ କ୍ଷେତ୍ରର ନବସୃଜନଗୁଡ଼ିକୁ ସ୍ଥାନିତ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ପ୍ରତିଭା ଏବଂ ୟୁରୋପୀୟ ପୁଞ୍ଜି ମଧ୍ୟରେ ଏକ ସେତୁ ଭାବେ ଉଭା ହୋଇଛି। ଏହା ଯୁବ ନବସୃଜନକାରୀମାନଙ୍କୁ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କ ସହ ସଂଯୋଗ କରିବା ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ଭାରତର ଷ୍ଟାର୍ଟଅପ୍ ବିପ୍ଳବ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଦେଶର ଯୁବପିଢ଼ି କୃତ୍ରିମ ବୁଦ୍ଧିମତା ଓ ମହାକାଶ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ସବୁଜ ଶକ୍ତି, ଉନ୍ନୀତ ନିର୍ମାଣ ବ୍ୟବସ୍ଥା ଏବଂ ପ୍ରତିରକ୍ଷା ନବସୃଜନ ଭଳି କ୍ଷେତ୍ରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ସମାଧାନ ପ୍ରସ୍ତୁତ କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତରେ ଆଜି 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛି ଏବଂ ଦେଶ ମାନବିକତା ପାଇଁ ପ୍ରଯୁକ୍ତିବିଦ୍ୟା ନୀତି ଦ୍ୱାରା ପରିଚାଳିତ ଏକ ମାନବ କେନ୍ଦ୍ରିକ ନବସୃଜନ ମଡେଲକୁ ପ୍ରସାରିତ କରୁଛି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ବାୟୋଟେକ୍ନୋଲୋଜି, ସ୍ପେସ୍ ଟେକ୍ନୋଲୋଜି ଅର୍ ଆଡଭାନ୍ସ ମଟେରିଆଲ୍ସ, ଏ ସଭି ଏସି ଟେକ୍ନୋଲୋଜି ହୋ ମାନବତା କେ ଫ୍ୟୁଚର କୁ ସେପ୍ କରେଙ୍ଗେ। ୟେ ହ୍ୟୁମେନ୍ ସିଭିଲାଇଜେସନ୍ କେ ଅଗଲେ ଚାପ୍ଟର ହର୍ ଟେକ୍ନୋଲୋଜିକାଲ ରିଭଲ୍ୟୁସନ୍ ମାନବତା କୁ ଏକ ନୟା ଅବସର ଦେତା ହେ।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଭାରତ ବିଶ୍ୱସ୍ତରୀୟ ନବସୃଜନ ଶକ୍ତି କେନ୍ଦ୍ର ଭାବେ ଅଭ୍ୟୁଦୟ ହୋଇଥିବାରୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ମ୍ୟାକ୍ରନ୍ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ନବସୃଜନ ବ୍ୟବସ୍ଥା ଏବଂ ଫ୍ରାନ୍ସ ସମୃଦ୍ଧ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ମଧ୍ୟରେ ଏକ ଦୃଢ଼ ସେତୁ ସ୍ଥାପନ କରୁଛି। ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ର ଲାଇଭ୍ ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ, ମେରାଜି ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାୱିଲ୍ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 4,35,000ରୁ ଅଧିକ ଥର ଦର୍ଶକ ଏହାକୁ ଦେଖିଛନ୍ତି। 2024ରେ ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଓମାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଓମାନ ଉପକୂଳ ନିକଟରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକ୍ର ଇଞ୍ଜିନ୍ରେ ତ୍ରୁଟି ଘଟିଛି। ଏହି ଜାହାଜରେ 14 ଜଣ ଭାରତୀୟ ଥିଲେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ସମସ୍ତ 14 ଜଣ କ୍ରୁ ସଦସ୍ୟ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କୁ ଏମ୍ଭି ଜବଲ ଅଲ୍ଲୀ 9 ନାମକ ଅନ୍ୟ ଏକ ଜାହାଜରେ ସ୍ଥାନାନ୍ତରିତ କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିରାଟ ଏକ୍ ଜାହାଜଟି ବୁଡ଼ିଯାଇଥିବା ଜଣାଯାଇଛି। ଓମାନର ମସ୍କାଟସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଶାରୀରିକ ଅସୁସ୍ଥତା ଯୋଗୁଁ ଏମ୍ଟି ସେଲେଷ୍ଟିଆଲ୍ ଜାହାଜରେ ପ୍ରାଣ ହରାଇଥିବା ଭାରତୀୟ ନାଗରିକ ନିଶାନ୍ତ ଉଇର୍ ଥାନାଙ୍କ ସମ୍ପର୍କରେ ସେମାନେ ସ୍ଥାନୀୟ ଓମାନ କର୍ତ୍ତୃପକ୍ଷ ବନ୍ଦର ଅଧିକାରୀ ଏବଂ ସିପିଂ କମ୍ପାନୀ ସହିତ ସକ୍ରିୟ ସମନ୍ୱୟ ରକ୍ଷା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଜାହାଜଟି ଖୁବ୍ ଶୀଘ୍ର ଦୁକମ୍ ବନ୍ଦରରେ ପହଞ୍ଚବାର ସମ୍ଭାବନା ରହିଛି। ଏହା ସହିତ ଜାହାଜରୁ ପାର୍ଥିବ ଶରୀରକୁ ଠିକ୍ ସମୟରେ ବାହାର କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କୁହାଯାଇଛି। ନିଶାନ୍ତଙ୍କ ମରଶରୀରକୁ ଯଥାଶୀଘ୍ର ଭାରତ ପଠାଇବା ପାଇଁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ଜାରି ରହିଛି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଲେବାନନର ରାଜଧାନୀରେ ଇରାନ ସମର୍ଥିତ ସଶସ୍ତ ଗୋଷ୍ଠୀ ହେଜବୁଲ୍ଲାର ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ଆଜି ଘୋଷଣା କରାଯାଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଉତ୍ତର ଇସ୍ରାଏଲ୍ ଉପରେ ହିଜବୁଲ୍ଲା କରିଥିବା ଆକ୍ରମଣର ଜବାବରେ ଏହି ବିମାନ ଆକ୍ରମଣ କରାଯାଇଛି। ସପ୍ତାହକ ପୂର୍ବରୁ ଇସ୍ରାଏଲ୍ କରିଥିବା ଶେଷଥର ପାଇଁ ବେଟ୍ତୁର୍ ନିକଟବର୍ତ୍ତୀ ଅଞ୍ଚଳରେ ଆକ୍ରମଣରେ ଇରାନ୍ ପାଲଟା ଜବାବ ଦେଇଥିଲା। ତେହେରାନ୍ ପକ୍ଷରୁ କୁହାଯାଇଛି ଆମେରିକା ଇରାନ୍ ମଧ୍ୟସ୍ଥତା ଅସ୍ତ୍ରବିରତି ଚୁକ୍ତିରେ ଲେବାନନ୍ ଉପରେ ହେଉଥିବା ଇସ୍ରାଏଲ୍ ଆକ୍ରମଣର ଅନ୍ତ ମଧ୍ୟ ସାମିଲ ହେବା ଆବଶ୍ୟକ। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଭାରତର ମହାକାଶ ଅର୍ଥନୀତି ଆସନ୍ତା ଦଶନ୍ଧିରେ ପାଖାପାଖି 40-45 ବିଲିୟନ୍ ଡଲାରରେ ପହଞ୍ଚବ। ସମ୍ପ୍ରତି ମହାକାଶ ଅର୍ଥନୀତି 8-9 ବିଲିୟନ୍ ଡଲାର ହୋଇଥିବାବେଳେ ଏ କ୍ଷେତ୍ରରେ ଆଗାମୀ ଦିନରେ ଅଭିବୃଦ୍ଧି ସୁନିଶ୍ଚିତ ବୋଲି ସେ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ମହାକାଶ ନୀତି ନିର୍ଦ୍ଧାରଣରେ ସଂସ୍କାର ଏ କ୍ଷେତ୍ରରେ ଘରୋଇ ଭାଗିଦାରିତା ଏବଂ ନବସୃଜନର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ବିକାଶ ହୋଇପାରିଛି। ସେ କହିଛନ୍ତି ଭାରତର ମହାକାଶ କ୍ଷେତ୍ରରେ ରୂପାନ୍ତରଣ ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଡକ୍ଟର ସିଂ କହିଛନ୍ତି ଭାରତର ମହାକାଶ କ୍ଷେତ୍ରରେ ଏହି ପରିବର୍ତ୍ତନ ସମଗ୍ର ଦେଶରେ ଘଟୁଥିବା ଏକ ବଡ଼ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି ଯେଉଁଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣାଗାର ସୀମାରୁ ବାହାରି ଜାତୀୟ ଚେତନାର ଏକ ଅଂଶ ପାଲଟିଛି। ସେ କହିଛନ୍ତି ସାମ୍ପ୍ରତିକ ବର୍ଷଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟରୁ ଗୋଟିଏ ହେଉଛି ବିଜ୍ଞାନ ଏବଂ ସମାଜ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ। ଶ୍ରୀ ସିଂ କହିଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ବଢ଼ୁଥିବା ଗୁରୁତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି। ସ୍ୱଚ୍ଛ ଭାରତ, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ହେଲ୍ଥ, ଗଭୀର ସମୁଦ୍ର ଅଭିଯାନ ଏବଂ ଗଗନଯାନ ଭଳି କାର୍ଯ୍ୟକ୍ରମଗୁଡ଼ିକ ଭାରତର ବିକାଶ ଯାତ୍ରାର କେନ୍ଦ୍ରରେ ବିଜ୍ଞାନ ଏବଂ ନବସୃଜନକୁ ସ୍ଥାପିତ କରିବାରେ ସାହାଯ୍ୟ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ 10ମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିଛି। ବର୍ମିଂହାମ୍ର ଏଜ୍ବାଷ୍ଟନ୍ କ୍ରିକେଟ୍ ଖେଳପଡ଼ିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2 ଓଭରରେ 1 ୱିକେଟ୍ ହରାଇ 10 ରନ୍ ସଂଗ୍ରହ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ଇ ମ୍ୟାଚ୍ ଆଜି ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ। ଅନ୍ୟ ଏକ ମ୍ୟାଚ୍ ଗ୍ରୁପ୍ ଏଫ୍ ଡାଲା ଷ୍ଟାଡିୟମ୍ଠାରେ ନେଦରଲ୍ୟାଣ୍ଡସ୍ ଏବଂ ଜାପାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆ ନିଜର ବିଶ୍ୱକପ୍ ଅଭିଯାନରେ ଏକ ଚମତ୍କାର ଆରମ୍ଭ କରି ଗ୍ରୁପ୍ ଡିର ପ୍ରଥମ ମ୍ୟାଚ୍ରେ ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ମାସାଚୁସେଟ୍ସଠାରେ ହାଇତି ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ 1-0 ଗୋଲ୍ରେ ବିଜୟ ହାସଲ କରି ଗ୍ରୁପ୍ ସିର ଶୀର୍ଷସ୍ଥାନରେ ପହଞ୍ଚିଛି। ତୁର୍କୀର ଆଣ୍ଟାଲିଆଠାରେ ଚାଲିଥିବା ବିଶ୍ୱକପ୍ ତୃତୀୟ ପର୍ଯ୍ୟାୟ ତୀରଚାଳନା ପ୍ରତିଯୋଗିତାରେ ଭାରତର ଧୀରଜ ବୋମାଦେବରା ଏବଂ କୁମକୁମ ମୋହତ ମିଳିତ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଧୀରଜ ଏବଂ କୁମକୁମଙ୍କ ପାଇଁ ମିଳିତ ତୀରଚାଳନା ପ୍ରତିଯୋଗିତାରେ ଏହା ହେଉଛି ପ୍ରଥମ ବିଶ୍ୱକପ୍ ସ୍ୱର୍ଣ୍ଣପଦକ। ମୁଖ୍ୟ ସମ୍ବାଦ ପୁଣିଥରେ ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିଜ୍ ବିଶ୍ୱରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକ୍ରେ ଇଞ୍ଜିନ୍ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରୁ ସଦସ୍ୟ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।